ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଓଡ଼ିଶାର ଗ୍ରାମୀଣ ଜନତା କୃଷକ ମହିଳା ଓ ଜନଜାତିଙ୍କୁ ସମବାୟ କ୍ଷେତ୍ର ମାଧ୍ୟମରେ ସଶକ୍ତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ ବର୍ତ୍ତମାନର ଅନିଶ୍ଚିତତା ଯୁଗରେ ଆତ୍ମନିର୍ଭରତା ହିଁ ବିକାଶର ମୂଳମନ୍ତ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ ଦେଶର ରପ୍ତାନୀ କ୍ଷେତ୍ରକୁ ଅଧିକ ସୁସଂହତ କରିବା ଦିଗରେ ଶିକ୍ଷାର ଉଲ୍ଲେଖନୀୟ ଅବଦାନ ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ପ୍ରକାଶ ପାଇଲା କେନ୍ଦ୍ରୀୟ ପ୍ରଶାସନିକ ସେବା 2025ର ଫଳାଫଳ ଏବଂ ଆସନ୍ତା 26ରୁ ଛତିଶଗଡ଼ରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା। ଦେଶର କୃଷି ତଥା ସମବାୟ କ୍ଷେତ୍ରର ସାମଗ୍ରିକ ବିକାଶ ଦିଗରେ ଇଫ୍କୋର ଏକ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ପାରାଦୀପସ୍ଥିତ ଇଫ୍କୋ ପରିସରରେ ଏକ ନୂତନ ସଲ୍ଫ୍ୟୁରିକ୍ ପ୍ଲାଣ୍ଟର ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଇଫ୍କୋ ମାଧ୍ୟମରେ ପ୍ରାୟ 5 କୋଟି କୃଷକ ପରିବାର ଉପକୃତ ହେଉଛନ୍ତି। ଏହି ସଲ୍ଫ୍ୟୁରିକ୍ ପ୍ଲାଣ୍ଟ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରାଯିବା ସହିତ ଆମଦାନୀ ହେଉଥିବା ପ୍ରାୟ 6 ଲକ୍ଷ ମେଟ୍ରିକ୍ ଟନ୍ ସଲ୍ଫ୍ୟୁରିକ୍ ଏସିଡ୍ର ପରିମାଣକୁ ହ୍ରାସ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦେଶକୁ ଆତ୍ମନିର୍ଭର କରିବା ଲାଗି ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ସାମଗ୍ରୀର ସ୍ୱଦେଶୀ ଉତ୍ପାଦନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି। ଏହାଦ୍ୱାରା ଭାରତ ବିଭିନ୍ନ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରିବାର ପ୍ରକ୍ରିୟା କ୍ରମଶଃ ହ୍ରାସ ପାଇବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଦ୍ୱାରା ଓଡ଼ିଶାର ଗ୍ରାମୀଣ ଜନତାଙ୍କ ଜୀବନଶୈଳୀକୁ ସମବାୟ କ୍ଷେତ୍ର ମାଧ୍ୟମରେ ସଶକ୍ତ କରାଯିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ତଥା ସମବାୟ କ୍ଷେତ୍ର ମାଧ୍ୟମରେ ଜନଜାତି, ମହିଳା, ମତ୍ସ୍ୟଚାଷୀ ଓ କୃଷକମାନଙ୍କର କଲ୍ୟାଣ ଲାଗି ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
ओडिशा के समूचे विकास का आज प्लानिंग हो गया है। महानदी के उपजाऊ बेसिन और चिलिका के विशाल जल क्षेत्रों का समन्वय कैसे हो यहां तक भी प्लानिंग हो चुका है।
ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି କଟକର ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ସିଆଇଏସ୍ଏଫ୍ର 57ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ଆସନ୍ତା 31 ତାରିଖ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରାଯିବ। ଦେଶର ସୁରକ୍ଷା ବଳ ପକ୍ଷରୁ ତିରୁପତିରୁ ପଶୁପତିନାଥ ପର୍ଯ୍ୟନ୍ତ ଲାଲ୍ କରିଡରକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦିଆଯିବ। ଏ କ୍ଷେତ୍ରରେ ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା ସମେତ ବିଭିନ୍ନ ରାଜ୍ୟରେ ନକ୍ସଲ ବିରୋଧୀ ଅପରେସନରେ ସିଆଇଏସ୍ଏଫ୍ର ଅବଦାନକୁ ସେ ପ୍ରଶଂସା କରି କହିଛନ୍ତି
नरेंद्र मोदी सरकार का एक संकल्प के 31/3/2026 हम इस देश को नक्सलवाद से मुक्त और उसमें भी सीआईएसएफ का बहुत बड़ा योगदान है। ओडिशा हो, छत्तीसगढ़ हो या तेलंगाना हो, सभी जगह पे सीआईएसएफ ने नक्सल अभियान के उन्मूलन में एक प्रकार से अपनी भूमिका निभाई है।
ବର୍ତ୍ତମାନର ଅନିଶ୍ଚିତତା ଯୁଗରେ ଆତ୍ମନିର୍ଭରତା ହିଁ ବିକାଶର ମୂଳମନ୍ତ୍ର ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି କୋଲକାତାଠାରେ ପ୍ରତିରକ୍ଷା ତଥା ସାମୁଦ୍ରିକ ସମ୍ମିଳନୀ ସାଗର ସଂକଳ୍ପକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦୋହରାଇଛନ୍ତି। ସେ କହିଛନ୍ତି ବିଶ୍ୱର ବର୍ତ୍ତମାନର ସ୍ଥିତି ଯୋଗୁଁ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ନୂତନ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଛଡ଼ା ଦେଶର ସାମୁଦ୍ରିକ ବ୍ୟବସାୟିକ କାର୍ଯ୍ୟକଳାପ ନିରନ୍ତର ଭାବେ ବୃଦ୍ଧି ପାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
मैरिटाइम डोमेन में गतिविधियां लगातार तेजी से बढ़ रही हैं। पहले समुद्र को केवल ट्रेड का माध्यम माना जाता था, लेकिन आज हम स्पष्ट रूप से देख रहे हैं कि समुद्र स्ट्रेटेजिक डोमिनेंस का भी केंद्र बनता जा रहा है। दुनिया बदल रही है और पुराने नोशंस टूट रहे हैं और यह बात हम पिछले कई वर्षों से लगातार देख रहे हैं।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦେଶର ପ୍ରତିରକ୍ଷା ଘରୋଇ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ସଫଳତା ହସ୍ତଗତ ହେବାରେ ଲାଗିଛି। ଫଳରେ 2024-25 ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ 1,50,000 କୋଟି ଟଙ୍କା ରେକର୍ଡ ପରିମାଣର ଉତ୍ପାଦନ ହୋଇଥିଲା। ସେହିଭଳି ପ୍ରତିରକ୍ଷା ରପ୍ତାନୀ ପରିମାଣ ମଧ୍ୟ ଇତିମଧ୍ୟରେ 24,000 କୋଟି ଟଙ୍କା ସ୍ପର୍ଶ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
मुझे बताते हुए भी प्रसन्नता हो रही है कि डिफेंस सेक्टर में भारत पूरी गति के साथ सेल्फ रिलायंस की ओर अपने कदम बढ़ा चुका है। यदि मैं आंकड़ों की बात करूं तो पिछले फाइनेंशियल ईयर तक हमारा डोमेस्टिक डिफेंस प्रोडक्शन लगभग 1.5 लाख करोड़ रुपए के आंकड़े को पार कर चुका था। साथ ही हमारा डिफेंस एक्सपोर्ट भी 24,000 करोड़ के रिकॉर्ड आंकड़े को पार कर चुका है।
आपण माने संवाद सुनुछंते आकाशवाणी रो।
मु निखिल कौची कमरेड शुक्रु शिला चंद्रालु को मोर परामर्श सशस्त्र विप्लव छाड़ी देशर संविधान अनुसार आंदोलन करने आगे आसतु पीबी कमरेड देवजी संग्राम दादा आत्मसमर्पण करने सीआरबी क्षेत्र में सीसी नेतृत्व शेष हो जाए आम ओडिशार पश्चिम ब्यूरो सचिव विकास बीबीएम समस्त साथी आत्मसमर्पण करने राज्य पूरा नेतृत्व और डिजन खाली हो सारे अन्य राज्य मानक यही सामान स्थित केवल तुम्हें किसी साथी बाकी अच आज परिस्थिति में सशस्त्र विप्ल संभव नुहे ना तेणु कमरेड शुक्रु शिला चंद्रालु को मोर विशेष अनुरोध आगपच न हो आउ लेट नक सशस्त्र विप्ल छाड़ी आत्मसमर्पण करूँ ओडिशा सरकार और पुलिस सब प्रकार सहयोग कर तुम मान सुरक्षार ग्यारंटी मुझे मो उपर विश्वास रखु निर्भय मोर यही मोबाइल नंबर 9437643839 संपर्क कले मुझे तुमको शीघ्र नहीं आसवि आपंकर अपेक्षार कमरेड निखिल पूर्व सब जोनाल ब्यूरो सचिव।
ଭାରତର ରପ୍ତାନୀ କ୍ଷେତ୍ରକୁ ଅଧିକ ସୁସଂହତ କରିବା ଦିଗରେ ଶିକ୍ଷାର ଏକ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ 2047 ବିକଶିତ ଭାରତ ଲାଗି ଉଚ୍ଚଶିକ୍ଷାର ଅନ୍ତରାଷ୍ଟ୍ରୀୟକରଣ ସମ୍ପର୍କିତ କୁଳପତିମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କୁଳପତିମାନଙ୍କୁ ଭାରତର ଭବିଷ୍ୟତର ସ୍ଥାପତ୍ୟ ରୂପେ ବର୍ଣ୍ଣନା କରିବା ସହିତ ବିଶ୍ୱସ୍ତରରେ ଭାରତୀୟ ଶିକ୍ଷାର ଗୁଣାତ୍ମକ ମାନକୁ ପହଞ୍ଚାଇବା ଦିଗରେ ସହାୟକ ହେବେ ବୋଲି କହିଛନ୍ତି। କୁଳପତିମାନେ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସଫଳତାର ସହ ମୁକାବିଲା କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବାର ଦାୟିତ୍ୱ ବହନ କରୁଥିବା ଦୃଷ୍ଟିରୁ ଆଧୁନିକ ତଥା ବିକଶିତ ଦେଶ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ଗୁଣାତ୍ମକ ସଂସ୍କାର ଆଣିବା ଦିଗରେ ସରକାରଙ୍କ ସମନ୍ୱିତ ପ୍ରଚେଷ୍ଟା ଉପରେ ଆଲୋକପାତ କରି ଶ୍ରୀ ଗୋଏଲ ଜାତୀୟ ଶିକ୍ଷାନୀତି 2020 ସମ୍ପର୍କରେ ଅବତାରଣା କରିଛନ୍ତି। ଆନ୍ତର୍ଜାତିକ ବାଣିଜ୍ୟ ଏବଂ ଭାରତର ବିଭିନ୍ନ ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତ କରାଯାଇପାରିଲେ ବିଶ୍ୱ ଅର୍ଥନୀତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କର ଜ୍ଞାନ ଆହରଣ ଦିଗରେ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରୀୟ ପ୍ରଶାସନିକ ସେବା 2025ର ଫଳାଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ May 25 ଦିନ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ 9,30,000 ଉର୍ଦ୍ଧ୍ୱ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ମୋଟ 958 ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରେ 669 ଜଣ ପୁରୁଷ ଏବଂ 299 ଜଣ ମହିଳା ଅନ୍ତର୍ଭୁକ୍ତ। ଏହି ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ରାଜେଶ୍ୱରୀ ଶୁଭେ ଦ୍ୱିତୀୟରେ ରହିଛନ୍ତି। ସେହିଭଳି ତୃତୀୟ ସ୍ଥାନରେ ଆକାଂକ୍ଷ ଧୁଲ୍ ରହିଛନ୍ତି ବୋଲି ୟୁପିଏସ୍ସି ପକ୍ଷରୁ କୁହାଯାଇଛି। ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା 26 ତାରିଖରୁ ଛତିଶଗଡ଼ରେ ଆରମ୍ଭ ହେବ। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରତିଯୋଗିତାର ଉଦ୍ଘାଟନୀ ସଂସ୍କରଣଗୁଡ଼ିକ ରାଜ୍ୟର ରାୟପୁର ଜଗଦଲପୁର ଓ ସାରଗୁଜାରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପ୍ରତିଯୋଗିତା April 6 ଦିନ ଉଦ୍ଯାପିତ ହେବ। ଏଥିରେ ଆଥ୍ଲେଟିକ୍ସ ଫୁଟବଲ ହକି ଭାର ଉତ୍ତୋଳନ ତୀରନ୍ଦାଜ ସନ୍ତରଣ ଏବଂ କୁସ୍ତି ଭଳି 7 ବିଭାଗରେ ପ୍ରତିଯୋଗିତା ହେବ। କ୍ରୀଡ଼ା କ୍ଷେତ୍ରରେ ସାମୁହିକ ଅଂଶଗ୍ରହଣ ତଥା ଉତ୍କର୍ଷ କ୍ରୀଡ଼ାବିତ୍ ଗଢ଼ି ତୋଳିବା ଦିଗରେ ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନାର ଅଂଶସ୍ୱରୂପ ଏହି ଜନଜାତି ପ୍ରତିଯୋଗିତା ଆୟୋଜିତ ହେଉଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ଦୋହାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କାତାରରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହି ପରାମର୍ଶବଳୀରେ କୁହାଯାଇଛି କାତାରର ଆନ୍ତଃ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ଯିବାକୁ ବାରଣ କରାଯିବା ସହିତ ସୁରକ୍ଷିତ ସ୍ଥାନରେ ରହିବା ଲାଗି କୁହାଯାଇଛି। କାତାରର ଆକାଶପଥକୁ ବର୍ତ୍ତମାନ ବନ୍ଦ ରଖାଯାଇଛି ଏବଂ ସାମୟିକ ଭାବେ ସମସ୍ତ ପ୍ରକାର ବିମାନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି। ଆସନ୍ତାକାଲି ସକାଳ 9 କାତାର ଏୟାରୱେଜ୍ ପକ୍ଷରୁ ଏ ସମ୍ପର୍କରେ ପରବର୍ତ୍ତୀ ସୂଚନା ପ୍ରଦାନ କରାଯିବ। ତେଣୁ ସମସ୍ତ ଯାତ୍ରୀ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଓଡ଼ିଶାର ଗ୍ରାମୀଣ ଜନତା କୃଷକ ମହିଳା ଓ ଜନଜାତିଙ୍କୁ ସମବାୟ କ୍ଷେତ୍ର ମାଧ୍ୟମରେ ସଶକ୍ତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ବର୍ତ୍ତମାନର ଅନିଶ୍ଚିତତା ଯୁଗରେ ଆତ୍ମନିର୍ଭରତା ହିଁ ବିକାଶର ମୂଳମନ୍ତ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ ଏବଂ ପ୍ରକାଶ ପାଇଲା କେନ୍ଦ୍ରୀୟ ପ୍ରଶାସନିକ ସେବା 2025ର ଫଳାଫଳ ସମ୍ବାଦ ଶେଷ ହେଲା।